ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଆସନ୍ତା ମାସ 31 ତାରିଖ ସୁଦ୍ଧା ସରକାର ସମସ୍ତ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବେ, ଗୃହରେ ବିବୃତ୍ତି ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ରାଜ୍ୟ ସରକାର 281703 ପରିବାରକୁ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପ୍ରଦାନ କରିଛନ୍ତି ପକ୍କା ଘର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ 2 ଦଳ କାର୍ଯ୍ୟ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଆଜି ଅପରାହ୍ନ 5 ହେବ ଛତିଶା ନିଯୋଗ ବୈଠକ ଏବଂ ଅଂଶୁଘାତ ମୁକାବିଲା ନେଇ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ ପ୍ରସ୍ତୁତି ବୈଠକ। ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭା ବଜେଟ୍ ଅଧିବେଶନର ଆଜି ସପ୍ତମ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଥମାର୍ଦ୍ଧ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ 11:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। କଂଗ୍ରେସ ଓ ଶାସକ ଦଳର ସଦସ୍ୟମାନେ ଗୃହକାର୍ଯ୍ୟରେ ଭାଗ ନେଇଥିଲେ। ଶୂନ୍ୟକାଳ ମାତ୍ର 16 ଚାଲିବା ପରେ ବାଚସ୍ପତି ପୁଣି ଗୃହକୁ 12:05 ଯାଏଁ ମୁଲତବୀ ଘୋଷଣା କରିଥିଲେ। ପରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଥିଲା, ମାତ୍ର ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ କକ୍ଷତ୍ୟାଗ କରିଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଲତବୀ ଆଲୋଚନାରେ ଉତ୍ତର ରଖିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆସନ୍ତା ମାସ 31 ତାରିଖ ସୁଦ୍ଧା ରାଜ୍ୟ ସରକାର ସମସ୍ତ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ସରକାର ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। 2024-25 ଖରିଫ୍ ବିପଣନ ଋତୁରେ ସରକାର ରେକର୍ଡ 19,73,000 ଚାଷୀଙ୍କଠାରୁ 92,64,000 ମେଟ୍ରିକ୍ ଟନ୍ ଧାନ କ୍ରୟ କରିଛନ୍ତି। ଚାଷୀଙ୍କୁ ଏ ବାବଦରେ 28,619 କୋଟି ଟଙ୍କା ପ୍ରଦାନ କରାଯାଇଛି। 2025-26 ଖରିଫ୍ ଋତୁରେ 19 ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରିଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ 12% ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 64 ମେଟ୍ରିକ୍ ଟନ୍ ଧାନ ଚାଷୀଙ୍କଠାରୁ କ୍ରୟ କରାଯାଇଛି। 18,586 କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଥିବା ନେଇ ମନ୍ତ୍ରୀ ଗୃହରେ ବିବୃତ୍ତି ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର ପରେ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଆଲୋଚନାରେ ବିରୋଧୀ କଂଗ୍ରେସ ପକ୍ଷରୁ ସଦସ୍ୟ ତାରାପ୍ରସାଦ ବାହିନୀପତି, ଅଶୋକ ଦାସ ଭାଗ ନେଇଥିଲେ। ସରକାରୀ ଦଳ ପକ୍ଷରୁ ଅଶ୍ୱନୀ ଷଡ଼ଙ୍ଗୀ, ସନ୍ତୋଷ ଖଟୁଆ, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ନିହାର ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସରକାର 2024-25 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ 281703 ପରିବାରକୁ ପକ୍କା ଘର ମଞ୍ଜୁର କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ସେହି ସମୟ ମଧ୍ୟରେ 306 ଭୂମିହୀନ ପରିବାରକୁ ଜମି ପ୍ରଦାନ କରାଯାଇଛି। ଅନ୍ତୋଦୟ ଗୃହ ଯୋଜନାରେ 1,58,600, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ 28,07,271 ପରିବାରକୁ ଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟରେ 2027 ଫେବୃୟାରୀ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବ ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଗୃହରେ ଉତ୍ତର ରଖି ଶ୍ରୀ ନାୟକ କହିଛନ୍ତି, ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ। ବର୍ତ୍ତମାନ ସମୟରେ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ପୂର୍ବରୁ ପଞ୍ଚାୟତ ଓ ବ୍ଲକର ପୁନର୍ଗଠନ ହେବ ନାହିଁ, ନୂତନ ସୀମା ନିର୍ଦ୍ଧାରଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି। ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ନିମନ୍ତେ ସରକାର 269 ବ୍ଲକରେ ମୋଟ 207 ବୃହତ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜାରି ରଖିଛନ୍ତି। ଗୃହରେ ଆଜି ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, 25 ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। 182 ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପ୍ରକଳ୍ପଗୁଡ଼ିକୁ ମିଶନ ମୋଡ୍ରେ କାର୍ଯ୍ୟାନ୍ୱୟନ କରାଯାଇ ସମସ୍ତ ପରିବାରକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଇପ୍ ଜଳ ସଂଯୋଗ ପ୍ରଦାନ କରିବାକୁ ସରକାର ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରୁଛନ୍ତି। ଗ୍ରୀଷ୍ମ ଋତୁ ପୂର୍ବରୁ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗୃହକୁ ଜଣାଇଛନ୍ତି। ରାଜ୍ୟରେ ଗତ ଦେଢ଼ ବର୍ଷରେ 114 ହାତୀଙ୍କର ମୃତ୍ୟୁ ହୋଇଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଖୁଣ୍ଟିଆ କହିଛନ୍ତି, ସର୍ବାଧିକ 42 ହାତୀଙ୍କର ବିଦ୍ୟୁତ୍ ଆଘାତରେ ଓ ବିଭିନ୍ନ ରୋଗରେ ପୀଡ଼ିତ ହୋଇ 29 ହାତୀଙ୍କର ମୃତ୍ୟୁ ଘଟିଛି। ଶିକାରୀଙ୍କ ଦ୍ୱାରା 6, ରେଳ ଦୁର୍ଘଟଣାରେ 4 ଓ ମଣିଷଙ୍କ ପ୍ରତିଶୋଧ ପରାୟଣ ପାଇଁ 3 ଓ ପ୍ରାକୃତିକ କାରଣରୁ 17 ତଥା ନଦୀ ନାଳ ଆଦି ବିଭିନ୍ନ କାରଣରୁ 13 ହାତୀଙ୍କ ମୃତ୍ୟୁ ଘଟିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ 93 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ମାର୍ଗଦର୍ଶିକାକୁ ନେଇ ଆଜି ଶ୍ରୀମନ୍ଦିର ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଣତି ମଣତି କାର୍ଯ୍ୟ ସମ୍ପାଦନ ପାଇଁ 2 ଦଳ କାର୍ଯ୍ୟ କରିବେ। ତତ୍ତ୍ୱାବଧାରକ ଦଳ ଗଣତି ମଣତିର ତଦାରଖ ଓ କାର୍ଯ୍ୟ ସମ୍ପାଦନ ଦଳ ଗଣତି ମଣତି କରିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ଗଣତି ମଣତି ପ୍ରକ୍ରିୟାରେ 2 ଟିମ୍ ରହିବେ, ଗୋଟେ ହେଲା ସୁପରଭାଇଜିଂ ଟିମ୍ ବା ଆମେ ତାକୁ ଯଦି କହିବା ତଦାରଖ ଦଳ ବା ତତ୍ତ୍ୱାବଧାରକ ଦଳ, ଏବଂ ଆଉ ଗୋଟେ ରହିବ ହ୍ୟାଣ୍ଡଲିଂ ଟିମ୍, ଯେଉଁମାନେ ପ୍ରକୃତ ପକ୍ଷେ ଭିତର ରତ୍ନଭଣ୍ଡାର ବା ବାହାର ରତ୍ନଭଣ୍ଡାର ବା ଚଳନ୍ତି ଭଣ୍ଡାରରେ ସେମାନେ ଗଣତି ମଣତି କରିବେ, ତାକୁ ଆମେ ଇଂରାଜୀରେ ଯଦି କହିବା ହ୍ୟାଣ୍ଡଲିଂ ଟିମ୍ ବା ଓଡ଼ିଆରେ ଯଦି କହିବା କାର୍ଯ୍ୟବାହୀ ଦଳ ତାକୁ ଆମେ କହୁଛେ। ତେଣୁ ଗଣତି ମଣତି କାର୍ଯ୍ୟବାହୀ ବା
ଅପରାହ୍ନ 5 ଛତିଶା ନିଯୋଗ ବୈଠକ ହେବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଅଂଶୁଘାତ ମୁକାବିଲା ନେଇ ଆସନ୍ତା ସପ୍ତାହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସାମିଲ ହେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଅଂଶୁଘାତ ସମେତ ପାଣିରେ ବୁଡ଼ି ସାପ କାମୁଡ଼ା ନିୟନ୍ତ୍ରଣ ନେଇ ବୈଠକରେ ଆଲୋଚନା କରାଯିବ। ଏଥିସହିତ ଅଂଶୁଘାତର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଦେଶରେ ଆତଙ୍କବାଦ ବିରୋଧ ନୀତି ପ୍ରହାରକୁ କାର୍ଯ୍ୟକାରୀ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଦେଶରେ ସମନ୍ୱିତ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଥମ ଥର ପାଇଁ ଏହି ନୀତି ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ପ୍ରହାର ନୀତି ସଂକ୍ରାନ୍ତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ରିପୋର୍ଟ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରହାର ଅଭିଯାନ ନାମରେ ପରିଚିତ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଅଭିଯାନ ଓଡ଼ିଶା ସମେତ ପ୍ରଭାବିତ ଅଞ୍ଚଳରେ ସାମରିକ ଅଭିଯାନ ସହିତ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦେଉଛି। ମାଓ କାର୍ଯ୍ୟକଳାପ ମୁକାବିଲା କରିବାରେ ଓଡ଼ିଶାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ସାମ୍ପ୍ରତିକ ସରକାରୀ ତଥ୍ୟ ଅନୁଯାୟୀ ଗତ 5 ମଧ୍ୟରେ ଓଡ଼ିଶାରେ 48 ଜଣ ମାଓବାଦୀ ନିହତ ହୋଇଥିବା ବେଳେ 78 ଜଣଙ୍କୁ ଗିରଫ କରାଯାଇଛି ଏବଂ 82 ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। କେବଳ 2025 ମସିହାରେ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ 25 ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ଓଡ଼ିଶାରେ ପ୍ରହାର ଅଭିଯାନର ରଣନୀତି ସ୍ୱରୂପ କଠୋର ସୁରକ୍ଷା ବ୍ୟବସ୍ଥା ଏବଂ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ପୁଲିସ୍, ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍, ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସମେତ ସୁରକ୍ଷା ବାହିନୀ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ୍କୁ ଜୋରଦାର କରିଛନ୍ତି, ଫଳରେ ମାଓବାଦୀମାନେ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଆତ୍ମସମର୍ପଣ ପରେ ସାମାଜିକ ଜୀବନଯାପନ କରିପାରୁଛନ୍ତି। ରାଜ୍ୟର 6 ଜିଲ୍ଲାରେ ପ୍ରାୟ 40 ଜଣ କ୍ୟାଡର ସକ୍ରିୟ ଅଛନ୍ତି। ତେବେ ପ୍ରହାର ଅଭିଯାନ ଅଧୀନରେ ସୁରକ୍ଷା ସତର୍କତା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ମିଳିତ ଗୁରୁତ୍ୱ ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟକୁ ସଫଳ କରିବ ବୋଲି କୁହାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ଓଡ଼ିଆ ସାହିତ୍ୟର ଅନନ୍ୟ ସାଧକ ତଥା ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଦାଠାରେ ସ୍ୱାଧୀନତା ସଂଗ୍ରାମୀ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ରାମ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ସରକାରୀ ଅଧିକାରୀ ଓ ଶିଳ୍ପ ସଂଘ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲିଠାରୁ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଆରମ୍ଭ ହେବ ଏବଂ ଭଦ୍ରକ ଜିଲ୍ଲା ଧାମରାଠାରେ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ କଇଁଛ ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟ ସରକାର 281703 ପରିବାରକୁ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପ୍ରଦାନ କରିଛନ୍ତି ପକ୍କା ଘର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମିଳତି ପାଇଁ 2 ଦଳ କାର୍ଯ୍ୟ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଆଜି ଅପରାହ୍ନ 5 ବସିବ ଛତିଶା ନିଯୋଗ ବୈଠକ ଏବଂ ଅଂଶୁଘାତ ମୁକାବିଲା ନେଇ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ ପ୍ରସ୍ତୁତି ବୈଠକ। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।